ଲୁକ 23 ପର୍ବ 50 ପଦ, ଲୁକ 24 ପର୍ବ 9 ପଦ। ଫଟୁ ନମ୍ବର 18। ମରୁନ୍ ଫେର ଜିଉଲୋ, ଯୀଶୁ ଚୋ ବୈରିମାନ ସୋଚତା ହେତ ଚୋ ହୁମାନେ ହୁନାକେ ବେକାର କରୁନ୍ଦିଲା, ହେଲେ ହୁନା ନୁହୋଇ ଯୀଶୁ ଚୋ ମେରଲୋ ଚୋ ପାଛେ ହୁନା ସଙ୍ଗ ମାନେ ହୁନା ଧଡ଼କେ ଗୋଟ ଘୋପ ଭିତରେ ଥେଉଁ ରହିଲା। ହୁମାନେ ହୁନେ ଘୋପ ଚୋ ବାଟକେ ଗୋଟ ବଡ଼କା ପୋଖନା ଦେହୁନ୍ ଚୁଟୁନ୍ ଦେହୁଁ ରହିଲା। ଦୁଇ ଦିନ ଗଲ ଆଉ ତିନ ଦିନେ ଯୀଶୁ ମେରଲୋ ମୁର୍ଦ୍ଦାଲେ ବାଞ୍ଚୁ ରହିଲ। କେତକ ଲେଖପିଲିମାନ ହୁନେ ଘୋପକେ ହୁନେ ଦେଶ ଚୋ ରୀତି ରୁଆଜ ହିସାବେ ପୂଜା କରୁକେ ଯାହୁଁ ରହିଲା। ହୁମାନେ ପୋଖନା ଗୋଟକେ ବାଟଲେ ଚୁଟୁ ରହତ ଗୋଟ ଯୀଶୁ ଚୋ ଧଡ଼ ରହତ ହାରକେ ଦେଖଲା। ଦୁଇଝାନ ସରକ ଦୂତ ହୁଥା ଠାଡ଼ ହେହୁନ୍ ଯୀଶୁ ଚୋ ଜୀଉତ ଗୋଟକେ ଗୋଠିଆଲା। ହୁମାନେ ଗୋଠିଆଲା ହୁନ୍ ଏଥା ନିହାଏ ହୁନ୍ ବାଞ୍ଚୁ ନାହେ, ହଁ ଯୀଶୁ ମରୁନ୍ ବାଞ୍ଚୁ ନାହେ, ହୁନ୍ ଦେଖୁ ନାହେ ଯୋ ହୁନେ ହୁନ୍ ସତ ମହାପ୍ରଭୁ ଯୀଶୁ ଏଭେ ବି ଜୀଉତା ଆହେ, ଆଉ ସୈତାନ ଗୋଟ ମେରଲୋହାରକେ ଜିତାଉ ନାହେଁ।